ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ପ୍ରଥମ ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ 2025 ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଉଦ୍ଯାପିତ। 2036 ଅଲମ୍ପିକ୍ସ ପୂର୍ବରୁ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ସୁପର ପାୱାର କରିବା ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଏସୀୟ ଉନ୍ନୟନ ବ୍ୟାଙ୍କର 58ତମ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ବୈଠକ ଆରମ୍ଭ। ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆଦିଲ୍ଲୀରେ ଆଜି ଜାପାନ ପ୍ରତିପକ୍ଷଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ଭାରତର ପ୍ରଥମ ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ 2025 ଗତକାଲି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଶେଷ ହୋଇଛି। ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଏଥିରେ 90ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ 10,000ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଶିଖର ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏକାଠି କରିଥିଲା। ଏଥିରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ଗଣମାଧ୍ୟମର ଜଗତୀକରଣ, ବିଷୟବସ୍ତୁ ସୃଷ୍ଟିର ଭବିଷ୍ୟତ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ୱେବ୍ସ ବଜାରରେ ପ୍ରାୟ 1,300 କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଶିଖର ସମ୍ମିଳନୀରେ 77ଟି ଦେଶର ପ୍ରତିନିଧିମାନେ ବିଶ୍ୱ ଗଣମାଧ୍ୟମ ଆଲୋଚନାରେ ଗୃହୀତ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ। ଚାରିଦିନିଆ ଶିଖର ସମ୍ମିଳନୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ଲୋକନୃତ୍ୟ ଓ ମାର୍ଶାଲ ଆର୍ଟ ପ୍ରଦର୍ଶନ କରାଯାଇଥିଲା। 2036 ଅଲମ୍ପିକ୍ସ ପୂର୍ବରୁ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ସୁପର ପାୱାର କରିବା ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା 2025କୁ ଆବାସୀ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି, ସରକାର ପୂର୍ବ ଦଶନ୍ଧି ତୁଳନାରେ କ୍ରୀଡ଼ା ବଜେଟ୍ 3 ଗୁଣ ବୃଦ୍ଧି କରିଛନ୍ତି ଏବଂ ଚଳିତ ଆର୍ଥିକ ବର୍ଷରେ 4,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଆଜ ଦେଶ ମେ 1,000 ସେ ଅଧିକ ଖେଲୋ ଇଣ୍ଡିଆ ସେଣ୍ଟର୍ସ ଚଲ ରହେ ହୈଁ। ଇନମେ 3 ଦର୍ଜନ ସେ ଅଧିକ ହମାରେ ବିହାର ମେ ହି ହୈ। ବିହାର କୋ ତୋ NDA के डबल इंजिन का भी फायदा हो रहा है। यहाँ बिहार सरकार अनेक योजनाओं को अपने स्तर पर विस्तार दे रही है।
କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବର୍ଷ ତମାମ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି ଏବଂ ଜାତୀୟ ଶିକ୍ଷାନୀତିରେ କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯୁବ କ୍ରୀଡ଼ା ହେଉ କି ଶୀତକାଳୀନ କ୍ରୀଡ଼ା କିମ୍ବା ପାରାଗେମ୍ସ, ସବୁ ପ୍ରକାର କ୍ରୀଡ଼ାକୁ ଏକ ନୂତନ ରୂପ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, NDAର ଡବଲ ଇଞ୍ଜିନ୍ ସରକାର ଯୋଗୁଁ ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ଉନ୍ନତ ସୁବିଧା ସୁଯୋଗ ମିଳିପାରୁଛି ଏବଂ ଦେଶର କ୍ରୀଡ଼ା ଅର୍ଥନୀତି କେବଳ ଷ୍ଟାଡିୟମ୍ ମଧ୍ୟରେ ସୀମିତ ନ ରହି ରୋଜଗାର ସୃଷ୍ଟି କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଛନ୍ତି।
ଅନ୍ତରାଷ୍ଟ୍ରୀୟ ସ୍ତର ପର ଖେଲୋ ମେ ଭାରତ କା ଦବଦବା ବଢାନେ କେ ଲିଏ ସ୍ପୋର୍ଟିଙ୍ଗ ଟ୍ୟାଲେଣ୍ଟ କି ସ୍କୁଲ ଲେଭେଲ ପର ହି ପହଚାନ କରନେ କେ ଲିଏ ସରକାର ସ୍କୁଲ କେ ସ୍ତର ପର ଆଥଲେଟ୍ସ କୋ ଖୋଜ କର ଉନେ ଟ୍ରେନ କର ରହି ଖେଲୋ ଇଣ୍ଡିଆ ସେ ଲେକର ଟପ ସ୍କିମ ତକ ଏକ ପୁରା ଇକୋସିଷ୍ଟମ ଇସକେ ଲିଏ ବିକଶିତ କିଆ ଗୟା ହୈ।
ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ 8,500ରୁ ଅଧିକ ଯୁବ ପ୍ରତିଭାଙ୍କୁ ସେମାନଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳିଛି। ପ୍ରାୟ 2,400 ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପଦକ ପ୍ରଦାନ କରାଯିବ। ବିହାରର ପାଟନା, ରାଜଗିରି, ଗୟା, ଭାଗଲପୁର ଓ ବେଗୁସରାଇ ସମେତ ନୂଆଦିଲ୍ଲୀରେ ଏହି କ୍ରୀଡ଼ା ଆୟୋଜନ ହେଉଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଶିର୍ସିସ୍ଥିତ କଲେଜ ଅଫ୍ ଫରେଷ୍ଟ୍ରି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଉପରାଷ୍ଟ୍ରପତି ମଧ୍ୟପ୍ରଦେଶର ଗ୍ୱାଲିୟର୍ସ୍ଥିତ ରାଜମାତା ବିଜୟରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ, ବିକଶିତ ଭାରତ ଗଠନ ପାଇଁ କୃଷକମାନେ ହେଉଛନ୍ତି ଏକ ଦୃଢ଼ ମାଧ୍ୟମ। ଯେଉଁ ପ୍ରତିଷ୍ଠାନଗୁଡ଼ିକ କୃଷିକ୍ଷେତ୍ର ପାଇଁ କାର୍ଯ୍ୟ କରୁଛନ୍ତି ସେମାନେ କୃଷକମାନଙ୍କ ଜୀବନଧାରଣରେ କିଭଳି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କରେ ଦାୟିତ୍ୱବାନ ହେବା ଉଚିତ ବୋଲି କହିଛନ୍ତି। ସେ କହିଥିଲେ, କେବଳ ଶସ୍ୟ ଉତ୍ପାଦନ ନୁହେଁ ବରଂ ଦେଶର କୃଷକମାନେ ଯେପରି ଭାବେ କୃଷି ବ୍ୟବସାୟୀ ହୋଇପାରିବେ ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କୃଷିକ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ବୃଦ୍ଧି କରିବା ଲାଗି ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏସୀୟ ଉନ୍ନୟନ ବ୍ୟାଙ୍କର 58ତମ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ବୈଠକ ଇଟାଲୀର ମିଲାନ୍ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୈଠକରେ ଏସୀୟ ଉନ୍ନୟନ ବ୍ୟାଙ୍କର ସରକାରୀ ପ୍ରତିନିଧି ଦଳ ସଦସ୍ୟ ଏବଂ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନ ଅଧିକାରୀମାନେ ଯୋଗ ଦେଉଛନ୍ତି। ବୈଠକରେ ଭବିଷ୍ୟତ ରକ୍ଷଣାବେକ୍ଷଣ ପାଇଁ ସୀମାପାର ସହଯୋଗ ଶୀର୍ଷକ ଆଲୋଚନାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଂଶଗ୍ରହଣ କରିବେ। ଏହି ଅବସରରେ ଇଟାଲୀ, ଜାପାନ ଏବଂ ଭୁଟାନର ଅର୍ଥମନ୍ତ୍ରୀଙ୍କ ସହିତ ଶ୍ରୀମତୀ ସୀତାରମଣ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ଏସୀୟ ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ, ଆନ୍ତର୍ଜାତିକ କୃଷି ବିକାଶ ପାଣ୍ଠିର ଅଧ୍ୟକ୍ଷ ଓ ଜାପାନ ଆନ୍ତର୍ଜାତିକ ସହଯୋଗ ବ୍ୟାଙ୍କର ଗଭର୍ଣ୍ଣରଙ୍କ ସହ ଶ୍ରୀମତୀ ସୀତାରମଣ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀମତୀ ସୀତାରମଣ ମିଲାନରେ ଥିବା ପ୍ରବାସୀ ଭାରତୀୟଙ୍କ ସହ କଥାବାର୍ତ୍ତା କରିବା ସହ ବୋକୋନି ବିଶ୍ୱବିଦ୍ୟାଳୟରେ ଅର୍ଥନୈତିକ ଏବଂ ଜଳବାୟୁ ସନ୍ତୁଳନ ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଂଶଗ୍ରହଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକତାନୀଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଲୋଚନା କାଳରେ ଉଭୟ ପକ୍ଷ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସୁରକ୍ଷା ସ୍ଥିତି ଉପରେ ବିଚାର ବିମର୍ଶ କରିବେ। ଭାରତ ଓ ଜାପାନ ମଧ୍ୟରେ ବହୁ ବର୍ଷ ଧରି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ସ୍ଥିତିରେ ରହିଛି। ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ବିଭିନ୍ନ ଉପାୟ ଓ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ଗତବର୍ଷ ନଭେମ୍ବର ମାସରେ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ପରେ ଦ୍ୱିତୀୟ ଥର ଲାଗି ଶ୍ରୀ ସିଂ ଏହି ବୈଠକ କରୁଥିବା ଜଣାପଡ଼ିଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଦ୍ୱାରା ବିକଶିତ ଭାରତର ପ୍ରଥମ ଦୁଇଟି ଜିନୋମ୍ ସମ୍ପାଦିତ ଧାନ ପ୍ରଜାତିର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଭାରତ ପାଇଁ ଏହା ଏକ ଐତିହାସିକ ଦିନ। ଏହି ଦୁଇଟି ପ୍ରଜାତି ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ସହ ଦେଶରେ ଧାନର ଅମଳ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ପ୍ରକଳ୍ପରେ ସାମିଲ ଥିବା କୃଷି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର କୃଷି ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଉପରେ ଦେଶର ଅତୁଟ ବିଶ୍ୱାସ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ବର୍ଦ୍ଧିତ ଜନସଂଖ୍ୟାର ପୋଷଣ ଚାହିଦା ପୂରଣ କରିବାକୁ ହେଲେ ଦେଶରେ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଗବେଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପ ସାକାର ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ହିସାବରେ ସେନାବାହିନୀ ସହ କାର୍ଯ୍ୟ କରିବା ଏବଂ ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କୁ ଉଚିତ ଜବାବ ଦେବା ତାଙ୍କ କର୍ତ୍ତବ୍ୟ। ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସ୍କୃତ ଜାଗରଣ ମହୋତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି, ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାଙ୍କର ଉତ୍ତରଦାୟିତ୍ୱ। ଦେଶର ଜନସାଧାରଣ ଯାହା ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ତାହା କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।
एक राष्ट्र के रूप में भारत के भौतिक स्वरूप की सुरक्षा हमारे वीर सैनिकों ने हमेशा की है। जहां एक तरफ हमारे सैनिक रणभूमि में लड़ते हैं तो वहीं दूसरी तरफ हमारे संत जीवन भूमि में लड़ते हैं। रक्षा मंत्री के रूप में मेरा दायित्व है कि मैं अपने सैनिकों के साथ मिलकर देश की सीमाओं की सुरक्षा सुनिश्चित करूं और मेरा यह दायित्व है कि अपनी सेना के साथ मिलकर देश के ऊपर आंख उठाने वालों को मुंहतोड़ जवाब दूं।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଗ୍ରୀଷ୍ମ ପ୍ରବାହ ସମୟରେ ନିରାପଦ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଆର୍କେ ଚେରାମଣି ଏବଂ ଲେଡି ହେଡିଂ ମେଡିକାଲ କଲେଜର ଭେଷଜ ବିଭାଗର ପ୍ରଫେସର ଡକ୍ଟର ଅନୁପମ ପ୍ରକାଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 2331444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 37 ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 236 ରନ୍ ସ୍କୋର କରିଥିଲା। ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମାନ ସଂଖ୍ୟକ ଓଭରରେ 7 ୱିକେଟ୍ ବିନିମୟରେ 199 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 1 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଜି ସନ୍ଧ୍ୟା 7:30ରେ ହାଇଦ୍ରାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ପ୍ରଥମ ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ 2025 ଉଦ୍ଯାପିତ। 2036 ଅଲିମ୍ପିକ୍ସ ପୂର୍ବରୁ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ସୁପର ପାୱାର କରିବା ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଏସୀୟ ଉନ୍ନୟନ ବ୍ୟାଙ୍କର 58ତମ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ବୈଠକ ଆରମ୍ଭ। ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆଦିଲ୍ଲୀରେ ଆଜି ଜାପାନ ପ୍ରତିପକ୍ଷଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ସମ୍ବାଦ ଶେଷ ହେଲା।